ଓମ ଶାନ୍ତି। 1/3/2025 ପ୍ରାତଃ ମୁରଲୀ। ଆଜି ବାବା କହୁଛନ୍ତି ମିଠେ ବଚେ, ପ୍ରୀତି ବୁଦ୍ଧି ଏବଂ ବିପରୀତ ବୁଦ୍ଧି ଏହି ଦୁଇଟି ଶବ୍ଦ ପ୍ରବୃତ୍ତି ମାର୍ଗର ଅଟେ। ଏବେ ତୁମମାନଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ରହିଛି। ତୁମେ ପିଲାମାନେ ନିରନ୍ତର ବାବାଙ୍କର ସ୍ମୃତିରେ ରହୁଛ। ପ୍ରୀତି ବୁଦ୍ଧି ଏବଂ ବିପରୀତ ବୁଦ୍ଧି ଏହି ଦୁଇଟି ଶବ୍ଦ ପ୍ରବୃତ୍ତି ମାର୍ଗର ଅଟେ। ଏବେ ତୁମମାନଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ରହିଛି। ତୁମେ ପିଲାମାନେ ନିରନ୍ତର ବାବାଙ୍କର ସ୍ମୃତିରେ ରହୁଛ। ପ୍ରଶ୍ନ। ସ୍ମୃତିର ଯାତ୍ରା ଅର୍ଥାତ୍ ଯୋଗର ଯାତ୍ରାକୁ ଆଉ କେଉଁ ନାମ ଦିଆଯାଇପାରିବ? ସ୍ମୃତିର ଯାତ୍ରା ଅର୍ଥାତ୍ ଯୋଗର ଯାତ୍ରାକୁ ଆଉ କେଉଁ ନାମ ଦିଆଯାଇପାରିବ? ଉତ୍ତର। ଯୋଗର ଯାତ୍ରା ପ୍ରୀତିର ଯାତ୍ରା ଅଟେ। ବିପରୀତ ବୁଦ୍ଧି ଥିବା ଆତ୍ମାମାନଙ୍କ ଠାରୁ ନାମ ରୂପରେ ଆକର୍ଷିତ ହେବାର ଦୁର୍ଗନ୍ଧ ଆସିଥାଏ। ସେମାନଙ୍କର ବୁଦ୍ଧି ତମୋପ୍ରଧାନ ହୋଇଯାଇଥାଏ। ଯେଉଁମାନଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ରହିଥାଏ ସେମାନେ ସର୍ବଦା ଜ୍ଞାନଦାନ କରି ଚାଲୁଥିବେ। କୌଣସି ଦେହଧାରୀଙ୍କ ସହିତ ସେମାନଙ୍କର ପ୍ରୀତି ହୋଇପାରିବ ନାହିଁ। ଗୀତ ୟହ ୱକ୍ତ ଜା ରହା ହେ। ଓମ୍ ଶାନ୍ତି। ବାବା ପିଲାମାନଙ୍କୁ ବୁଝାଉଛନ୍ତି ଏବେ ଏହାକୁ ୟାଦର ଯାତ୍ରା ମଧ୍ୟ କୁହାଯିବ ତ ପ୍ରୀତିର ଯାତ୍ରା ମଧ୍ୟ କୁହାଯିବ। ମନୁଷ୍ୟମାନେ ତ ସେହିସବୁ ତୀର୍ଥଯାତ୍ରାକୁ ଯାଇଥାନ୍ତି। ସେମାନେ ରଚନାମାନଙ୍କର ଯାତ୍ରାରେ ଦେବୀ ଦେବତାଙ୍କ ନିକଟକୁ ଯାଇଛନ୍ତି। ଭିନ୍ନ ଭିନ୍ନ ରଚନା ଅଛନ୍ତି ନା? ରଚୟିତା ବାବାଙ୍କୁ ତ କେହି ବି ଜାଣିନାହାନ୍ତି। ଏବେ ତୁମେ ରଚୟିତା ପିତାଙ୍କୁ ଜାଣୁଛ। ସେହି ବାବାଙ୍କ ୟାଦରେ ତୁମକୁ କେବେ ଅଟକି ଯିବାର ନାହିଁ। ତୁମକୁ ସ୍ମୃତିର ଯାତ୍ରା ମିଳିଛି। ଏହାକୁ ୟାଦର ଯାତ୍ରା ଅଥବା ପ୍ରୀତିର ଯାତ୍ରା ମଧ୍ୟ କୁହାଯାଇଥାଏ। ଯେଉଁମାନଙ୍କର ଅଧିକ ପ୍ରୀତି ଥିବ ସେମାନେ ଯାତ୍ରା ମଧ୍ୟ ଭଲ ଭାବରେ କରିବେ, ଅର୍ଥାତ୍ ଅଧିକ ମନେ ପକାଇବେ। ଯେତେ ସ୍ନେହର ସହିତ ଯାତ୍ରାରେ ରହିବେ ଅର୍ଥାତ୍ ବାବାଙ୍କୁ ମନେ ପକାଇବେ ସେତେ ପବିତ୍ର ମଧ୍ୟ ହୋଇ ଚାଲିବେ। ଶିବ ଭଗବାନ ଉବାଚ ରହିଛି ନା, ବିନାଶ ବେଳେ ବିପରୀତ ବୁଦ୍ଧି ଏବଂ ବିନାଶ ବେଳେ ପ୍ରୀତି ବୁଦ୍ଧି। ତୁମେ ପିଲାମାନେ ଜାଣୁଛ ଏବେ ବିନାଶ କାଳ ଅଟେ। ଏହା ସେହି ଗୀତାର ଅଧ୍ୟାୟ ଚାଲିଛି। ବାବା ଶ୍ରୀକୃଷ୍ଣଙ୍କର ଗୀତା ଏବଂ ତ୍ରିମୂର୍ତ୍ତି ଶିବ ବାବାଙ୍କ ଗୀତାର ପାର୍ଥକ୍ୟ ମଧ୍ୟ ବୁଝାଇଛନ୍ତି। ଗୀତାର ଭଗବାନ କିଏ? ପରମ ପିତା ଶିବ ଭଗବାନ ଉବାଚ କେବଳ ଶିବ ଅକ୍ଷର ଲେଖିବାର ନାହିଁ, କାହିଁକି ନା ଶିବ ନାମ ମଧ୍ୟ ଅନେକଙ୍କର ରହିଛି। ତେଣୁ ପରମ ପିତା ପରମାତ୍ମା ଲେଖିବା ଦ୍ୱାରା ସେ ସର୍ବୋଚ୍ଚ ହୋଇଗଲେ। କେହି ତ ନିଜକୁ ପରମ ପିତା ବୋଲି କହିପାରିବେ ନାହିଁ। ସନ୍ନ୍ୟାସୀମାନେ ନିଜକୁ ଶିବହମ୍ କହିଦେଉଛନ୍ତି। ସେମାନେ ତ ପିତାଙ୍କୁ ମନେ ବି ପକାଇ ପାରିନଥାନ୍ତି, ପିତାଙ୍କୁ ଜାଣି ହିଁ ନାହାନ୍ତି। ବାବାଙ୍କ ସହ ପ୍ରୀତି ହିଁ ନାହିଁ। ପ୍ରୀତି ଏବଂ ବିପରୀତ ଏହା ପ୍ରବୃତ୍ତି ମାର୍ଗ ପାଇଁ ପ୍ରଯୁଜ୍ୟ। କୌଣସି ସନ୍ତାନମାନଙ୍କର ପିତାଙ୍କ ସହିତ ପ୍ରୀତି ବୁଦ୍ଧି, କାହାର ବିପରୀତ ବୁଦ୍ଧି ମଧ୍ୟ ଥାଏ। ତୁମମାନଙ୍କ ମଧ୍ୟରେ ବି ଏହିପରି ଅଛନ୍ତି। ବାବାଙ୍କ ସହ ପ୍ରୀତି ବୁଦ୍ଧି ତାଙ୍କର କୁହାଯିବ ଯିଏ ବାବାଙ୍କ ସେବାରେ ତତ୍ପର ରହୁଥିବେ। ବାବାଙ୍କ ବ୍ୟତୀତ ଆଉ କାହା ସହ ପ୍ରୀତି ହୋଇପାରିବ ନାହିଁ। ଶିବ ବାବାଙ୍କୁ ହିଁ କହିଥାନ୍ତି, ବାବା ଆମେ ତ ଆପଣଙ୍କର ହିଁ ସାହାଯ୍ୟକାରୀ ଅଟୁ। ବ୍ରହ୍ମା ବାବାଙ୍କର ଏଥିରେ କଥା ହିଁ ନାହିଁ। ଶିବ ବାବାଙ୍କ ସହିତ ଯେଉଁ ଆତ୍ମାମାନଙ୍କର ପ୍ରୀତି ଥିବ ସେମାନେ ନିଶ୍ଚୟ ସାହାଯ୍ୟକାରୀ ହେବେ। ସେମାନେ ଶିବ ବାବାଙ୍କ ସହିତ ସେବା କରି ଚାଲିବେ। ପ୍ରୀତି ନାହିଁ ତ ବୁଝିବାକୁ ହେବ ବିପରୀତ ବୁଦ୍ଧି ହୋଇଯାଇଛନ୍ତି। ବିପରୀତ ବୁଦ୍ଧିମାନେ ବିନାଶ ପ୍ରାପ୍ତ କରିଥାନ୍ତି। ଯାହାଙ୍କର ବାବାଙ୍କ ସହ ପ୍ରୀତି ଥିବ ସେମାନେ ସାହାଯ୍ୟକାରୀ ମଧ୍ୟ ହେବେ। ଯେତେ ପ୍ରୀତି ସେତେ ସେବାରେ ସାହାଯ୍ୟକାରୀ ହେବେ। ୟାଦ କରୁନାହାନ୍ତି ଅର୍ଥାତ୍ ପ୍ରୀତି ନାହିଁ। ପୁଣି ଦେହଧାରୀମାନଙ୍କ ସହ ପ୍ରୀତି ହୋଇଯାଇଥାଏ। ମନୁଷ୍ୟ ମନୁଷ୍ୟକୁ ନିଜର ସ୍ମୃତିଚିହ୍ନ ସ୍ୱରୂପ କିଛି ଜିନିଷ ମଧ୍ୟ ଦେଇଥାନ୍ତି ନା, ତେଣୁ ସେମାନେ ନିଶ୍ଚିତ ମନେ ପଡ଼ିଥାନ୍ତି। ଏବେ ତୁମମାନଙ୍କୁ ବାବା ଅବିନାଶୀ ଜ୍ଞାନର ଉପହାର ଦେଉଛନ୍ତି, ଯାହାଦ୍ୱାରା ତୁମେ ରାଜପଦ ପ୍ରାପ୍ତ କରୁଛ। ଅବିନାଶୀ ଜ୍ଞାନରତ୍ନର ଦାନ କରୁଛନ୍ତି ତ ପ୍ରୀତିବୁଦ୍ଧି ଅଟନ୍ତି। ଜାଣିଛନ୍ତି ବାବା ସମସ୍ତଙ୍କର କଲ୍ୟାଣ କରିବା ନିମନ୍ତେ ଆସିଛନ୍ତି, ଆମକୁ ମଧ୍ୟ ସହଯୋଗୀ ହେବାକୁ ପଡ଼ିବ। ଏଭଳି ପ୍ରୀତିବୁଦ୍ଧି ଯୁକ୍ତ ଆତ୍ମା ବିଜୟୀ ହୋଇଥାନ୍ତି। ଯେଉଁମାନେ ୟାଦ ହିଁ କରିନଥାନ୍ତି ସେମାନେ ପ୍ରୀତିବୁଦ୍ଧି ନୁହନ୍ତି। ବାବାଙ୍କ ସହ ପ୍ରୀତିବୁଦ୍ଧି ଥିବ, ୟାଦ କରୁଥିବ, ତେବେ ବିକର୍ମ ବିନାଶ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ କଲ୍ୟାଣର ରାସ୍ତା ବତାଇ ପାରିବ ଏବଂ ଅନ୍ୟମାନଙ୍କୁ ମଧ୍ୟ କଲ୍ୟାଣର ରାସ୍ତା ବତାଇ ପାରିବ। ତୁମ ବ୍ରାହ୍ମଣମାନଙ୍କର ସ୍ଥିତି ମଧ୍ୟ ପ୍ରୀତିବୁଦ୍ଧି ଏବଂ ବିପରୀତ ବୁଦ୍ଧି ଉପରେ ନିର୍ଭର କରୁଛି। ବାବାଙ୍କୁ ବହୁତ ୟାଦ କରୁଛନ୍ତି, ଅର୍ଥାତ୍ ପ୍ରୀତିବୁଦ୍ଧି ଅଟନ୍ତି। ବାବା କହୁଛନ୍ତି, ମୋତେ ନିରନ୍ତର ମନେ ପକାଅ, ମୋର ସହଯୋଗୀ ହୁଅ। ରଚନାକୁ ଅର୍ଥାତ୍ ପିଲାମାନଙ୍କୁ ଏକମାତ୍ର ରଚୟିତା ବାବାଙ୍କ ରଚନାକୁ ଅର୍ଥାତ୍ ପିଲାମାନଙ୍କୁ ଏକମାତ୍ର ରଚୟିତା ବାବାଙ୍କର ହିଁ ୟାଦ ରହିବା ଆବଶ୍ୟକ, କୌଣସି ରଚନାକୁ ୟାଦ କରିବାର ନାହିଁ। ଦୁନିଆରେ ତ କେହି ରଚୟିତାଙ୍କୁ ଜାଣିନାହାନ୍ତି ନା ମନେ ପକାଉଛନ୍ତି। ସନ୍ନ୍ୟାସୀମାନେ ମଧ୍ୟ ବ୍ରହ୍ମକୁ ୟାଦ କରିଥାନ୍ତି, ତାହା ମଧ୍ୟ ରଚନା ହୋଇଗଲା। ରଚୟିତା ତ ସମସ୍ତଙ୍କର ଜଣେ ହିଁ ଅଟନ୍ତି ନା, ଆଉ ଯାହା କିଛି ବି ଜିନିଷ ଏହି ଆଖିରେ ଦେଖୁଛ ସେ ସବୁ ତ ହେଲା ରଚନା। ଯିଏ ଦେଖାଯାଉ ନାହାନ୍ତି ସେ ହେଉଛନ୍ତି ରଚୟିତା ବାବା। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କ ମଧ୍ୟ ଚିତ୍ର ରହିଛି, ସେମାନେ ମଧ୍ୟ ରଚନା ଅଟନ୍ତି। ବାବା ଯେଉଁ ଚିତ୍ର ତିଆରି କରିବା ପାଇଁ କହିଛନ୍ତି ତା ଉପରେ ଲେଖିବାକୁ ହେବ, ପରମପିତା ପରମାତ୍ମା ତ୍ରିମୂର୍ତ୍ତି ଶିବ ଭଗବାନ ଉବାଦ। ଯଦିଓ କେହି କେହି ନିଜକୁ ଭଗବାନ ବୋଲି କହୁଛନ୍ତି କିନ୍ତୁ ପରମପିତା କହିପାରିବେ ନାହିଁ। ତୁମର ବୁଦ୍ଧି ଯୋଗ ଶିବ ବାବାଙ୍କ ସହିତ ରହିଛି, ଶରୀର ସହିତ ନୁହେଁ। ବାବା ବୁଝାଇଛନ୍ତି, ନିଜକୁ ଅଶରୀରୀ ଆତ୍ମା ଭାବି ମନେ ପକାଅ। ପ୍ରୀତି ଏବଂ ବିପରୀତ ବୁଦ୍ଧି ସବୁ ନିର୍ଭର କରୁଛି ସେବା ଉପରେ। ଅଧିକ ସ୍ନେହ ଥିବ ତ ବାବାଙ୍କର ସେବା ମଧ୍ୟ ଭଲ ଭାବରେ, ଅଧିକ ସ୍ନେହ ଥିବ ତ ବାବାଙ୍କର ସେବା ମଧ୍ୟ ଭଲ ଭାବେ କରିବେ, ତେବେ ବିଜୟୀ କୁହାଯିବ। ପ୍ରୀତି ନାହିଁ ତ ସେବା ମଧ୍ୟ ହେବ ନାହିଁ, ପୁଣି ପଦ ମଧ୍ୟ କମ୍ ମିଳିବ। କମ୍ ପଦକୁ କୁହାଯିବ ଉଚ୍ଚ ପଦରୁ ବିନଶ୍ୟନ୍ତି। ଏମିତି ତ ବିନାଶ ସମସ୍ତଙ୍କର ହେଉଛି, କିନ୍ତୁ ଏହା ଖାସ୍ ପ୍ରୀତି ଏବଂ ବିପରୀତ ବୁଦ୍ଧିର କଥା ଅଟେ। ରଚୟିତା ବାବା ତ ଜଣେ ହିଁ ଅଟନ୍ତି, ତାଙ୍କୁ ହିଁ ଶିବ ପରମାତ୍ମାଏ ନମଃ କୁହାଯାଏ। ତାଙ୍କୁ ହିଁ ଶିବ ପରମାତ୍ମାଏ ନମଃ କୁହାଯାଏ। ଶିବ ଜୟନ୍ତୀ ମଧ୍ୟ ପାଳନ କରିଥାନ୍ତି, ଶଙ୍କର ଜୟନ୍ତୀ କେବେ ଶୁଣିନାହୁଁ। ପ୍ରଜାପିତା ବ୍ରହ୍ମାଙ୍କର ନାମ ମଧ୍ୟ ପ୍ରସିଦ୍ଧ ଅଟେ, ବିଷ୍ଣୁଙ୍କର ଜୟନ୍ତୀ ପାଳନ କରିନଥାନ୍ତି, କୃଷ୍ଣଙ୍କର କରିଥାନ୍ତି, ଏହା ମଧ୍ୟ କାହାକୁ ଜଣା ନାହିଁ। କୃଷ୍ଣ ଏବଂ ବିଷ୍ଣୁଙ୍କ ମଧ୍ୟରେ କଣ ଅନ୍ତର ରହିଛି? ମନୁଷ୍ୟମାନଙ୍କର ବିନାଶ କାଳେ ବିପରୀତ ବୁଦ୍ଧି ଅଟେ, ତେଣୁ ତୁମମାନଙ୍କ ମଧ୍ୟରେ ପ୍ରୀତି ଏବଂ ବିପରୀତ ବୁଦ୍ଧି ଅଛନ୍ତି। ବାବା କହୁଛନ୍ତି, ତୁମର ଏହି ରୁହାନି ଧନ୍ଦା ତ ବହୁତ ଭଲ, ସକାଳେ ଓ ସନ୍ଧ୍ୟାରେ ଏହି ସେବାରେ ଲାଗିଯାଅ। ସନ୍ଧ୍ୟା 6ଟାରୁ 7ଟା ସମୟ ଭଲ ବୋଲି କହିଥାନ୍ତି, ସତ୍ସଙ୍ଗ ଆଦି ମଧ୍ୟ ସନ୍ଧ୍ୟା ଓ ସକାଳେ କରିଥାନ୍ତି। ରାତିରେ ତ ବାୟୁମଣ୍ଡଳ ଖରାପ ହୋଇଥାଏ, ରାତିରେ ଆତ୍ମା ନିଜେ ଶାନ୍ତି ଅବସ୍ଥାକୁ ଚାଲିଯାଇଥାଏ, ଯାହାକୁ ନିଦ୍ରା କୁହାଯାଇଛି। ରାତିରେ ଆତ୍ମା ନିଜ ଶାନ୍ତି ଅବସ୍ଥାକୁ ଚାଲିଯାଇଥାଏ, ଯାହାକୁ ନିଦ୍ରା କୁହାଯାଉଛି, ପୁଣି ସକାଳୁ ଜାଗ୍ରତ ହେଉଛି। କହିଥାନ୍ତି, ମଧ୍ୟ ରାମ ସିମରୋ ପ୍ରଭାତ ମୋରେ ମନ। ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ମୋତେ ମନେ ପକାଅ। ଶିବ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କଲେ ତ କହିବେ ନା, ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ତୁମେ ପିଲାମାନେ ଜାଣୁଛ ଆମେ କେତେ ବାବାଙ୍କୁ ମନେ ପକାଉଛୁ ଏବଂ କେତେ ରୁହାନି ସେବା କରୁଛୁ। ସମସ୍ତଙ୍କୁ ଏହି ପରିଚୟ ଦେବାକୁ ହେବ। ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର, ତେବେ ତୁମେ ତମ ପ୍ରଧାନରୁ ସମସ୍ତଙ୍କୁ ଏହି ପରିଚୟ ଦେବାକୁ ହେବ। ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର, ତେବେ ତୁମେ ତମ ପ୍ରଧାନରୁ ସତପ୍ରଧାନ ହୋଇଯିବ। ଆତ୍ମାରୁ ଖାଦ ବାହାରିଯିବ। ପ୍ରୀତି ବୁଦ୍ଧିର ମଧ୍ୟ ଶତକଡ଼ା ରହିଛି। ଯଦି ବାବାଙ୍କ ସହ ପ୍ରୀତି ନାହିଁ, ତେବେ ନିଶ୍ଚୟ ନିଜର ଦେହ ସହିତ ପ୍ରୀତି ଅଛି ବା ମିତ୍ର ସମ୍ବନ୍ଧୀମାନଙ୍କ ସହିତ ପ୍ରୀତି ଅଛି। ବାବାଙ୍କ ସହିତ ପ୍ରୀତି ଥିଲେ ସେବାରେ ଲାଗିଯିବେ, ବାବାଙ୍କ ସହ ପ୍ରୀତି ନ ଥିଲେ ତ ସେବା ମଧ୍ୟ କରିବେ ନାହିଁ। କାହାକୁ କେବଳ ବାବା ଏବଂ ବାଦଶାହୀ ବିଷୟରେ ବୁଝାଇବା ତ ବହୁତ ସହଜ ଅଟେ। ହେ ଭଗବାନ, ହେ ପରମାତ୍ମା କହି ୟାଦ କରୁଛନ୍ତି, କିନ୍ତୁ ତାଙ୍କୁ ଆଦୌ ଜାଣିନାହାନ୍ତି। ବାବା ବୁଝାଉଛନ୍ତି, ପ୍ରତ୍ୟେକ ଚିତ୍ର ଉପରେ ପରମପିତା ତ୍ରିମୂର୍ତ୍ତି ଶିବ ଭଗବାନ ଉବାସ ନିଶ୍ଚିତ ଲେଖାଯିବା ଦରକାର, ତାହା ହେଲେ କେହି କିଛି କହିପାରିବେ ନାହିଁ। ଏବେ ତୁମେ ପିଲାମାନେ ତ ନିଜର କଲମେ ଲଗାଉଛ, ସମସ୍ତଙ୍କୁ ରାସ୍ତା ଦେଖାଅ, ତେବେ ତ ବାବାଙ୍କ ଠାରୁ ଆସି ବର୍ଷା ନେବେ। ବାବାଙ୍କୁ ଜାଣି ହିଁ ନାହାନ୍ତି, ତେଣୁ ପ୍ରୀତିବୁଦ୍ଧି ନୁହନ୍ତି। ପାପ ବଢି ବଢି ଏକଦମ ତମ ପ୍ରଧାନ ହୋଇଯାଇଛନ୍ତି। ବାବାଙ୍କ ସହ ପ୍ରୀତି ତାଙ୍କର ଥିବ, ଯିଏ ବହୁତ ୟାଦ କରୁଥିବେ ତାଙ୍କର ହିଁ ସୁବର୍ଣ୍ଣଯୋଗୀ ବୁଦ୍ଧି ହେବ। ଯଦି ଅନ୍ୟ ଆଡ଼େ ବୁଦ୍ଧି ଦୌଡ଼ୁଥିବ, ତେବେ ତମ ପ୍ରଧାନ ହୋଇ ହିଁ ରହିଯିବେ। ଯଦିଓ ସମ୍ମୁଖରେ ବସିଛନ୍ତି, ତଥାପି ବି ପ୍ରୀତିବୁଦ୍ଧି କୁହାଯିବ ନାହିଁ, କାହିଁକି ନା ୟାଦ ହିଁ କରୁନାହାନ୍ତି। ପ୍ରୀତିବୁଦ୍ଧିର ଲକ୍ଷଣ ହେଲା ୟାଦ। ସେମାନେ ଧାରଣ କରିବେ ଏବଂ ଅନ୍ୟ ଉପରେ ମଧ୍ୟ ଦୟା କରିବେ କି ତୁମେ ବାବାଙ୍କୁ ମନେ ପକାଅ, ତେବେ ପାବନ ହୋଇଯିବ। ଏହି କଥା କାହାକୁ ବୁଝାଇବା ତ ବହୁତ ସହଜ। ବାବା ସ୍ୱର୍ଗର ବାଦଶାହୀର ବର୍ଷା ପିଲାମାନଙ୍କୁ ହିଁ ଦେଉଛନ୍ତି। ନିଶ୍ଚିତ ଶିବ ବାବା ଆସିଥିଲେ, ତେଣୁ ତ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। ନା କୃଷ୍ଣ, ରାମ ଆଦି ସମସ୍ତେ ଜନ୍ମ ନେଇ ଯାଇଛନ୍ତି, ତେଣୁ ତ ପାଳନ କରି ଆସୁଛନ୍ତି। ଶିବ ବାବାଙ୍କୁ ମଧ୍ୟ ମନେ ପକାଉଛନ୍ତି, କାହିଁକି ନା ସେ ଆସି ପିଲାମାନଙ୍କୁ ବିଶ୍ୱର ବାଦଶାହୀ ଦେଉଛନ୍ତି। ନୂଆ କେହି ଏକଥାକୁ ବୁଝିପାରିବେ ନାହିଁ। ଭଗବାନ କିପରି ଆସି ସମ୍ପତ୍ତି ଦେଉଛନ୍ତି, ବିଲକୁଲ ପଥର ବୁଦ୍ଧି ହୋଇଯାଇଛନ୍ତି, ୟାଦ କରିବାର ବୁଦ୍ଧି ହିଁ ନାହିଁ। ବାବା ନିଜେ କହୁଛନ୍ତି, ତୁମେ ଅଧାକଳ୍ପର ପ୍ରେମିକା ଅଟ। ଏବେ ମୁଁ ଆସିଛି, ଭକ୍ତି ମାର୍ଗରେ ତୁମେ କେତେ ଧକ୍କା ଖାଉଛ, କିନ୍ତୁ ଭଗବାନ ତ କାହାକୁ ମିଳିଲେ ନାହିଁ। ଏବେ ତୁମେ ପିଲାମାନେ ବୁଝୁଛ, ବାବା ଭାରତକୁ ଆସି ମୁକ୍ତି ଜୀବନମୁକ୍ତିର ରାସ୍ତା ବତାଇଥିଲେ। କୃଷ୍ଣ ତ ଏହି ରାସ୍ତା ବତାଉନାହାନ୍ତି। ଭଗବାନଙ୍କ ସହ ପ୍ରୀତି କିପରି ଯୋଡ଼ିବାକୁ ହେବ, ତାହା ଭାରତବାସୀମାନଙ୍କୁ ବାବା ଆସି ଶିଖାଉଛନ୍ତି। ଆସୁଛନ୍ତି ମଧ୍ୟ ଭାରତକୁ, ସେଥିପାଇଁ ଭାରତରେ ଶିବ ଜୟନ୍ତୀ ପାଳନ କରୁଛନ୍ତି। ତୁମେ ପିଲାମାନେ ଜାଣୁଛ, ସର୍ବୋଚ୍ଚ ହେଉଛନ୍ତି ଭଗବାନ, ତାଙ୍କର ନାମ ହେଉଛି ଶିବ। ସେଥିପାଇଁ ତୁମେ ଲେଖୁଛ, ଶିବ ଜୟନ୍ତୀ ହିଁ ହୀରାତୁଲ୍ୟ ଅଟେ, ବାକି ସମସ୍ତଙ୍କର ଜୟନ୍ତୀ କଉଡ଼ି ତୁଲ୍ୟ। ଏପରି ଲେଖିଲେ ବିଗିଡ଼ି ଯାଉଛନ୍ତି, ତେଣୁ ପ୍ରତ୍ୟେକ ଚିତ୍ରରେ ଯଦି ଶିବ ଭଗବାନ ଉବାଚ ଲେଖା ରହିବ ତେବେ ତୁମେ ସୁରକ୍ଷିତ ରହିବ। କେହି କେହି ପିଲାମାନେ ପୁରା ବୁଝିପାରୁନାହାନ୍ତି, ତେଣୁ ନାରାଜ ହୋଇଯାଉଛନ୍ତି। ମାୟାର ଗ୍ରହଚାରୀ ବୁଦ୍ଧି ଉପରେ ହିଁ ପ୍ରଥମେ ପ୍ରଭାବ ପକାଇଥାଏ, ବାବାଙ୍କ ଠାରୁ ହିଁ ବୁଦ୍ଧି ଯୋଗ ହଟାଇ ଦେଇଥାନ୍ତି, ଯାହାଦ୍ୱାରା ଏକଦମ ଉପରୁ ତଳକୁ ଖସି ଯାଇଥାନ୍ତି, ଅର୍ଥାତ୍ ସ୍ଥିତି ହରାଇଥାନ୍ତି। ଦେହଧାରୀମାନଙ୍କ ପାଖରେ ବୁଦ୍ଧି ଯୋଗ ଅଟକି ଯାଉଛି, ତେବେ ବାବାଙ୍କ ଠାରୁ ବିପରୀତ ବୁଦ୍ଧି ହେଲେ ନା ତୁମକୁ ପ୍ରୀତି ରଖିବାକୁ ହେବ ଏକମାତ୍ର ବିଚିତ୍ର ବିଦେହୀ ବାବାଙ୍କ ସହ। ଦେହଧାରୀଙ୍କ ସହିତ ପ୍ରୀତି ରଖିବା କ୍ଷତିକାରକ ଅଟେ। ବୁଦ୍ଧି ଉପରୁ ବାବାଙ୍କ ଠାରୁ ହଟିଲେ ଏକଦମ ତଳକୁ ଖସି ଯାଇଥାନ୍ତି। ଯଦିଓ ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା, ତଥାପି ବି ବାବା ତ ବୁଝାଇବେ ନା। ବିପରୀତ ବୁଦ୍ଧିଯୁକ୍ତ ଆତ୍ମାଙ୍କ ଠାରୁ ତ ଯେପରି ନାମ ରୂପର ଦୁର୍ଗନ୍ଧ ଆସିଥାଏ, ନଚେତ ସେବାରେ ଆଗେଇ ଆସିବା ଦରକାର। ବାବା କାଲି ମଧ୍ୟ ଭଲ ଭାବରେ ବୁଝାଇଛନ୍ତି, ମୁଖ୍ୟ କଥା ହେଉଛି ଗୀତାର ଭଗବାନ କିଏ, ଏଇଥିରେ ହିଁ ତୁମର ବିଜୟ ହେବାର ଅଛି। ତୁମେ ପଚାରୁଛ ଗୀତାର ଭଗବାନ ଶିବ ନା ଶ୍ରୀକୃଷ୍ଣ, ସୁଖଦାତା କିଏ? ସୁଖଦାତା ତ ଶିବ ଅଟନ୍ତି, ତେଣୁ ତାଙ୍କୁ ଭୋଟ ଅର୍ଥାତ୍ ସମର୍ଥନ ଦେବା ଉଚିତ, ତାଙ୍କର ହିଁ ସବୁ ମହିମା। ଏବେ ଭୋଟ ଦିଅ ଗୀତାର ଭଗବାନ କିଏ। ଶିବଙ୍କୁ ଭୋଟ ଦେଲା ବାଲାଙ୍କୁ କୁହାଯିବ ପ୍ରୀତି ବୁଦ୍ଧି। ଏହା ତ ବହୁତ ବଡ଼ ଇଲେକ୍ସନ ଅର୍ଥାତ୍ ନିର୍ବାଚନ ଅଟେ। ଏହିସବୁ ଯୁକ୍ତି ତାଙ୍କରି ବୁଦ୍ଧିରେ ଆସିବ ଯିଏ ସାରା ଦିନ ବିଚାର ସାଗର ମନ୍ଥନ କରୁଥିବେ। କେହି କେହି ପିଲା ଜ୍ଞାନରେ ଚାଲୁ ଚାଲୁ ମଝି ମଝିରେ ଋଷି ଯାଉଛନ୍ତି। ଏବେ ଦେଖ ତ ପ୍ରୀତି ଅଟନ୍ତି, ଏବେ ଦେଖ ତ ପ୍ରୀତି ତୁଟି ଯାଉଛି, ଋଷି ଯାଉଛନ୍ତି। କୌଣସି କାରଣରୁ ବିଗିଡ଼ିଗଲେ ତ ତାପରେ କେବେ ୟାଦ ବି କରିବେ ନାହିଁ, ଚିଠି ମଧ୍ୟ ଲେଖିବେ ନାହିଁ, ଅର୍ଥାତ୍ ପ୍ରୀତି ନାହିଁ। ତେଣୁ ବାବା ମଧ୍ୟ 6-8 ମାସ ଚିଠି ଲେଖିବେ ନାହିଁ। ବାବା କାଳର କାଳ ମଧ୍ୟ ଅଟନ୍ତି, ସାଥିରେ ଧର୍ମରାଜ ମଧ୍ୟ ଅଛନ୍ତି। ବାବାଙ୍କୁ ୟାଦ କରିବା ପାଇଁ ଫୁର୍ସତ ନାହିଁ ତ ତୁମେ କି ପଦ ପାଇବ, ପଦଭ୍ରଷ୍ଟ ହୋଇଯିବ। ଆରମ୍ଭରେ ବାବା ବଡ଼ ଯୁକ୍ତିର ସହ ପଦ ବତାଉଥିଲେ, ଏବେ ତ ସେ ନାହାନ୍ତି। ଏବେ ତ ପୁନର୍ବାର ମାଳା ତିଆରି ହେବ, ସେବାଧାରୀମାନଙ୍କର ତ ବାବା ମଧ୍ୟ ମହିମା କରିବେ। ଯିଏ ନିଜେ ବାଦଶାହ ହେଉଛନ୍ତି ସେମାନେ କହିବେ ଆମର ସାଙ୍ଗସାଥି ବି ବାଦଶାହ ହୁଅନ୍ତୁ, ଏମାନେ ବି ମୋ ଭଳି ରାଜତ୍ୱ କରନ୍ତୁ। ରାଜାଙ୍କୁ ଅନ୍ନଦାତା ମାତା ପିତା କହିଥାନ୍ତି, ଏବେ ମାତା ତ ହେଲେ ଜଗଦମ୍ବା, ତାଙ୍କ ଦ୍ୱାରା ତୁମକୁ ଅଥାହ ସୁଖ ମିଳୁଛି। ତୁମକୁ ପୁରୁଷାର୍ଥ ଦ୍ୱାରା ଉଚ୍ଚପଦ ପ୍ରାପ୍ତ କରିବାର ଅଛି। ଦିନକୁ ଦିନ ତୁମକୁ ଜଣାପଡ଼ିଯିବ ଯେ କିଏ କିଏ କ'ଣ ହେବେ। ଯେଉଁମାନେ ସେବା କରିବେ ବାବା ମଧ୍ୟ ସେମାନଙ୍କୁ ମନେ ପକାଇବେ। ସେବା ହିଁ କରିବ ନାହିଁ ତ ବାବା କାହିଁକି ମନେ ପକାଇବେ। ବାବା ସେହିମାନଙ୍କୁ ମନେ ପକାଇବେ ଯିଏକି ପ୍ରୀତିବୁଦ୍ଧି ହୋଇଥିବେ। ଏହା ମଧ୍ୟ ବାବା ବୁଝାଇଛନ୍ତି କି କାହା ଦ୍ୱାରା ମିଳିଥିବା ଜିନିଷ ପିନ୍ଧିଲେ ସେ ନିଶ୍ଚୟ ମନେ ପଡ଼ିବେ। ବାବାଙ୍କ ଭଣ୍ଡାରାରୁ ନେଲେ ଶିବ ବାବା ହିଁ ମନେ ପଡ଼ିବେ। ବ୍ରହ୍ମା ବାବା ନିଜ ଅନୁଭବ କହୁଛନ୍ତି, ନିଶ୍ଚୟ ମନେ ପଡ଼ିବ। ତେଣୁ କାହା ଦ୍ୱାରା ମିଳିଥିବା ଜିନିଷ ରଖିବା ଉଚିତ ନୁହେଁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତ ପିତା ବାପ ଦାଦାଙ୍କୁ ନମସ୍ତେ, 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ଏକମାତ୍ର ବିଦେହୀ ଏବଂ ବିଚିତ୍ର ବାବାଙ୍କ ସହିତ ଆନ୍ତରିକ ଏବଂ ସଚ୍ଚା ପ୍ରୀତି ଅର୍ଥାତ୍ ସ୍ନେହ ରଖିବାକୁ ହେବ। ସର୍ବଦା ଧ୍ୟାନ ରହୁ ଯେ ମାୟାରୂପୀ କାଳଗ୍ରହ କେବେ ବି ବୁଦ୍ଧି ଉପରେ ଆକ୍ରମଣ ନ କରିଦେଉ। ଏକମାତ୍ର ବିଦେହୀ ଏବଂ ବିଚିତ୍ର ବାବାଙ୍କ ସହିତ ଆନ୍ତରିକ ଏବଂ ସଚ୍ଚା ପ୍ରୀତି ଅର୍ଥାତ୍ ସ୍ନେହ ରଖିବାକୁ ହେବ। ସର୍ବଦା ଧ୍ୟାନ ରହୁ ଯେ ମାୟାରୂପୀ କାଳଗ୍ରହ କେବେ ବି ବୁଦ୍ଧି ଉପରେ ଆକ୍ରମଣ ନ କରିଦେଉ। ଦୁଇ ନମ୍ବର, କେବେ ବି ବାବାଙ୍କ ଉପରେ ରୋଷିବାର ନାହିଁ। ଯୋଗ୍ୟ ସେବାଧାରୀ ହୋଇ ନିଜର ଭବିଷ୍ୟତକୁ ଶ୍ରେଷ୍ଠ କରିବାର ଅଛି। କାହାଠାରୁ ମିଳିଥିବା କୌଣସି ଜିନିଷ ନିଜ ପାଖରେ ରଖିବାର ନାହିଁ। ବରଦାନ ଶୁଦ୍ଧିର ବିଧି ଦ୍ୱାରା ସଂଗଠନ ରୂପୀ କିଲ୍ଲାକୁ ମଜବୁତ କରୁଥିବା ସଦା ବିଜୟୀ ଏବଂ ନିର୍ବିଘ୍ନ ହୁଅ। ଶୁଦ୍ଧିର ବିଧି ଦ୍ୱାରା ସଂଗଠନ ରୂପୀ କିଲ୍ଲାକୁ ମଜବୁତ କରୁଥିବା ସଦା ବିଜୟୀ ଏବଂ ନିର୍ବିଘ୍ନ ହୁଅ। ଏହି ସଂଗଠନ ରୂପୀ କିଲ୍ଲା ଭିତରେ ପ୍ରତ୍ୟେକ ଆତ୍ମା ସଦା ବିଜୟୀ ଏବଂ ନିର୍ବିଘ୍ନ ରହିବା ପାଇଁ ହେଲେ ବିଶେଷ ସମୟ ନିର୍ଦ୍ଧାରିତ କରି ଚାରିଆଡ଼େ ଏକା ସାଥିରେ ଯୋଗର କାର୍ଯ୍ୟକ୍ରମ ରଖନ୍ତୁ। ତାପରେ ଦେଖିବ କେହି ବି ଏହି ତାରକୁ କାଟିପାରିବେ ନାହିଁ, କାହିଁକି ନା ତୁମେମାନେ ସେବାକୁ ଯେତିକି ଯେତିକି ବଢ଼ାଇ ଚାଲିଥିବ ସେହି ଅନୁସାରେ ମାୟା ମଧ୍ୟ ନିଜର କରିବାକୁ ଚେଷ୍ଟା କରିବ। ସେଥିପାଇଁ ଯେପରି କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶୁଦ୍ଧିକରଣ କରିବାର ବିଧିକୁ ଆପଣାଉଛ, ସେହିଭଳି ସଂଗଠିତ ରୂପରେ ତୁମ ସମସ୍ତ ଶ୍ରେଷ୍ଠ ଆତ୍ମାମାନଙ୍କ ଭିତରେ କେବଳ ଗୋଟିଏ ହିଁ ଶୁଦ୍ଧ ସଂକଳ୍ପ ରହୁ। ଏହା ହିଁ ହେଉଛି ଶୁଦ୍ଧିକରଣ କରିବାର ବିଧି, ଯାହାଦ୍ୱାରା ସଂଗଠନ ରୂପୀ କିଲା ମଜବୁତ ହୋଇଯିବ। ସ୍ଲୋଗାନ, ଯୁକ୍ତିଯୁକ୍ତ ବା ଯଥାର୍ଥ ସେବାର ପ୍ରତ୍ୟକ୍ଷ ଫଳ ହେଲା ଖୁସି। ଅବ୍ୟକ୍ତ ଇଶାରା, ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। ଏକ ନମ୍ବର, ବ୍ରାହ୍ମଣ ଜୀବନରେ ପ୍ରଥମ ନମ୍ବର ସଂସ୍କୃତି ହେଲା ସତ୍ୟତା ଏବଂ ସଭ୍ୟତା। ତେଣୁ ପ୍ରତ୍ୟେକଙ୍କର ଚେହେରା ଏବଂ ଚାଲିଚଳଣିରେ ଏହି ବ୍ରାହ୍ମଣ ସଂସ୍କୃତି ପ୍ରତ୍ୟକ୍ଷ ଦେଖାଯାଉ। ପ୍ରତ୍ୟେକ ବ୍ରାହ୍ମଣ ହର୍ଷିତ ମୁଖ ହୋଇ ପରସ୍ପର ସମ୍ପର୍କରେ ଆସନ୍ତୁ। କିଏ କିପରି ବି ହୋଇଥାଉ, ଆପଣ କେବେ ହେଲେ ବି ନିଜର ଏହି ସଂସ୍କୃତିକୁ ଛାଡ଼ନ୍ତୁ ନାହିଁ, ତେବେ ସହଜରେ ପରମାତ୍ମା ପ୍ରତ୍ୟକ୍ଷତାର ନିମିତ୍ତ ହୋଇଯିବେ। ଓମ୍ ଶାନ୍ତି।